ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ଦିବ୍ୟାଙ୍ଗଜନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, କହିଲେ ରାଷ୍ଟ୍ରପତି। ଦୁଇଦିନିଆ ଆସାମ ଗସ୍ତ ଅବସରରେ ଆଜି ସିଲଚରଠାରେ 23,550 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ପୁଞ୍ଜିନିବେଶ ଓ ବିନିର୍ମାଣ କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ଏକ ପସନ୍ଦଯୋଗ୍ୟ ଦେଶ ଭାବେ ଉଭା ହୋଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସୂଚନା, ଅନ୍ଲାଇନ୍ ଅପରାଧର ସମୟୋଚିତ ଅନୁସନ୍ଧାନ କରି ଦୋଷୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ଉପରେ ସ୍ୱରାଷ୍ଟ୍ର ସଚିବଙ୍କ ଗୁରୁତ୍ୱ ଆରୋପ, ଏବଂ ଏଫ୍ଆଇଏଚ୍ ହକି ବିଶ୍ୱକପ୍ କ୍ୱାଲିଫାୟର 2026ର ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା ଦଳ। ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ଦିବ୍ୟାଙ୍ଗଜନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ପର୍ପଲ୍ ଫେଷ୍ଟରେ ଉଦ୍ବୋଧନ ଦେଇ ଏଭଳି ମହୋତ୍ସବ ଦିବ୍ୟାଙ୍ଗଜନଙ୍କର ସାମର୍ଥ୍ୟ ଉପରେ ଆଲୋକପାତ କରିଥାଏ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ସାହିତ୍ୟ, କ୍ରୀଡ଼ା, ବିଜ୍ଞାନ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏହି ବର୍ଗର ଲୋକେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ମୁର୍ମୁ ଦିବ୍ୟାଙ୍ଗଜନଙ୍କ କଲ୍ୟାଣ ଲାଗି ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ଦିବ୍ୟାଶା କେନ୍ଦ୍ର ଏବଂ ସୁଗମ୍ୟ ଭାରତ ଅଭିଯାନ ଭଳି ବିଭିନ୍ନ ସରକାରୀ ଯୋଜନାର ସଫଳତା ଉପରେ ଅବତାରଣା କରିଛନ୍ତି। ଏହି ଯୋଜନାଗୁଡ଼ିକ ମାଧ୍ୟମରେ ଦିବ୍ୟାଙ୍ଗଜନମାନେ ଆତ୍ମନିର୍ଭର ହୋଇପାରିବାର ସୁଯୋଗ ସୃଷ୍ଟି ହୋଇଥାଏ ବୋଲି ସେ ମତବ୍ୟକ୍ତ କରିଛନ୍ତି। 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନ ଦିଗରେ ଏହି ବର୍ଗର ଲୋକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ରାଷ୍ଟ୍ରପତି ଆଲୋକପାତ କରିବା ସହିତ ସେମାନଙ୍କର ଅଭିବୃଦ୍ଧି ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି।
ପ୍ରଧାନମନ୍ତ୍ରୀ ଦିବ୍ୟାଙ୍ଗ କେନ୍ଦ୍ର କେ ମାଧ୍ୟମ ସେ ଉପଲବ୍ଧ କରାଯାଏ ଯା ରହା ହେ ଉପକରଣ ଲାଖୋଁ ଲୋକଙ୍କ ସ୍ୱତନ୍ତ୍ରତା ଔର ଆତ୍ମବିଶ୍ୱାସ କେ ସାଥ ଜୀବନ ଜିନେ କା ସହାୟତା କର ରହେ ହେ। 2047 ତକ ବିକଶିତ ଭାରତ କେ ସାମୁହିକ ଲକ୍ଷ୍ୟ କ ସାଥ ଆଗେ ବଢ଼ା ରହେ ହେ। ଇସ୍ ଯାତ୍ରା ମେ ହମାରେ ଦିବ୍ୟାଙ୍ଗଜନ ବି ବରାବର କି ଭାଗିଦାରୀ।
ଦେଶର ଚାଷୀମାନଙ୍କର କଲ୍ୟାଣ ନିମନ୍ତେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଦୁଇଦିନିଆ ଆସାମ ଗସ୍ତ ଅବସରରେ ଗତକାଲି ଗୌହାଟୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ପିଏମ୍ କିଷାନ ସମ୍ମାନନିଧି ଯୋଜନାର 22ତମ କିସ୍ତି ପ୍ରଦାନ କରି ସେ ଏହା କହିଛନ୍ତି। ଏହି ଯୋଜନାର ଉପକାରିତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି,
ପିଏମ୍ କିଷାନ ସମ୍ମାନ ନିଧି କେ ତହତ 18,000 କରୋଡ ରୂପେ ସେ ଅଧିକ କି ରାଶି ହମାରେ କରୋଡୋ ଅନ୍ନଦାତାଓ କେ ଖାତୋ ମେ ଭେଜି ଗଇ ହେ। ୟେ ଯୋଜନା ବାକଇ ଅଦ୍ଭୁତ ହେ। ଏକ କ୍ଲିକ୍ ସେ କରୋଡୋ କିଷାନୋ କେ ବ୍ୟାଙ୍କ ଖାତେ ମେ ସିଧେ ପୈସା ଜମା ହୋତା ହେ। ଦୁନିଆ କେ ବିକଶିତ ଦେଶୋ ମେ ବି ଏସା ସମ୍ଭବ ନହିଁ ହେ।
ଦେଶର କୃଷି କ୍ଷେତ୍ରକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ସଜ୍ଜିତ କରାଇବା ସହିତ କୃଷକମାନଙ୍କ ଆୟକୁ ପ୍ରୋତ୍ସାହନ ଦେବା ଦିଗରେ ଗତ 11 ବର୍ଷ ମଧ୍ୟରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିବିଧ ପଦକ୍ଷେପ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି,
ବିତେ 11 ବର୍ଷ ମେ ଦେଶ କେ କିସାନ କେ ଇର୍ଦ୍ଦଗିର୍ଦ ବିଜେପି ଏନ୍ଡିଏ ସରକାର ନେ ଏକ ମଜବୁତ ସୁରକ୍ଷା କବଚ ବନା ହେ। ଏମ୍ଏସ୍ପି ହୋ, ସସ୍ତା ଋଣ ହୋ, ଫସଲ ବୀମା ହୋ, ପିଏମ୍ କିଷାନ ସମ୍ମାନ ନିଧି ହୋ, ଏ ଯୋଜନାଏ କିଷାନୋ କା ବହୁତ ବଡ଼ା ସମ୍ବଲ ବନି ହେ। ଇତନା ହି ନହିଁ, ହମନେ ଇସ୍ ବାତ କା ଧ୍ୟାନ ରଖା ହେ କି ଅନ୍ତରାଷ୍ଟ୍ରୀୟ ସ୍ତର ପର ସଙ୍କଟ କା ଅସର ଖେତୀ କିଷାନୀ ପର ନା ପଡେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ 19,680 କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ସିଲଚର ଗସ୍ତ କରି 23,550 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଦୁଇଦିନିଆ ଆସାମ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତା ଅଭିମୁଖେ ଯାତ୍ରା କରିବେ। ସେଠାରେ ଶ୍ରୀ ମୋଦି ପ୍ରାୟ 18,680 କୋଟି ଟଙ୍କା ମୂଲ୍ୟର ବହୁବିଧ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ସେଥିମଧ୍ୟରେ ମୁଖ୍ୟତଃ ସଡ଼କ, ପରିବହନ, ବନ୍ଦର, ରେଳବାଇ ଭଳି ପ୍ରାଥମିକ କ୍ଷେତ୍ରର ଭିତ୍ତିଭୂମି ସଶକ୍ତିକରଣ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାରେ ଆୟୋଜିତ ହେବାକୁ ଥିବା ଏକ ଜନସମାବେଶରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ହିମାଚଳ ପ୍ରଦେଶ ଗସ୍ତରେ ଯିବେ। କାଙ୍ଗ୍ରା ଜିଲ୍ଲା ଅନ୍ତର୍ଗତ ଧର୍ମଶାଳାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବରେ ଶ୍ରୀ ରାଧାକ୍ରିଷ୍ଣନ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ଉପରାଷ୍ଟ୍ରପତି ଧର୍ମଶାଳାରେ ଥିବା ଯୁଦ୍ଧ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ।
ಕಾಮ್ರೇಡ್ ನಾವು ಪೆದ್ರೆ ನೀತು ಮೀಕು ನಾವು ಅಪೀಲ್ ಕಿ ಅನ್ನೋದು ಮಾತಾಡಲಿಕ್ಕೆ ಕಾಮ್ರೇಡ್ ಶುಕ್ರು ಶೀಲಾ ನುಕುಲ್ ಸಂಗೆ ಮಂದನವ್ರು ಸಭೆ ಕಾಮ್ರೇಡ್ ವಾಸಿ ಸಲೆಂಡರ್ ಅತ್ಕೆ ನಲಮ ಅಂತ ಬಾರಕಿ ಎತ್ಕಿ ಕಾಮ್ರೇಡ್ ಇದ್ದು ನಡಮ ದೇವ್ಜಿ ಸಂಗ್ರಾಮ್ ದಾಲ್ ವಾಸ್ವೆಂಡೆ ಸಲೆಂಡರ್ ಹತ್ತೋರು ಅಲ್ಕೇನೆ ಕಾಮ್ರೇಡು ವಿಕಾಸ್ ದಾನ್ ಸಂಘೆ ಪಂದ್ರ ಶಿವಾಜಿ ಸಂಘೆ ಪಂದ್ರ ಬಾಸಿ ಸಲೆಂಡರ್ ಹತ್ತೋರು ಅಲ್ಗೇನೆ ಇದ್ದು ನಡಮ ಮನ ಸುನೀಲು ಜಮುನಾ ಮನೀಶ್ ರಜನಿ ಬಾಸಿ ಸಲೆಂಡರ್ ಆಸಿ ನಾವ ಸಂಘೆನೆ ಮಂತೋರು ಇಂಜ ಪುಲ್ಬಾಂತೆ ಮಂತಾನು ಅದನ್ನ ಮೈದಾನೆ ಮೀರು ಇದು ನಡಮ ಮೀರು ವಾಸ ಮಂಜಿ ಎಕ್ತೀಸ್ ಮಾರ್ಚ್ ನಡಮನೇ ವಾಸಿ ಸಲೆಂಡರ್ ಹತ್ಕಿ ನಲಮ ಅಂತ ತಾನ ಪೇರ್ಕಿ ಸರ್ಕಾರ ಸಲೆಂಡರ್ ಕೀವು ಅದನ್ನ ಮೈದಾನೆ ಮೀಕಿನ ತತನ ಮೈದಾನಕ್ಕೆ ನನ್ನ ಎಂತ ಜಾರತೆ ಅಂತಾನು ನಾವು ಫೋನ್ ನಂಬರ್ ಏಮಂತಾನೆ ಫೋನ್ ನಂಬರ್ ಕಿಶೋ ಬಾಯ್ಕಿರು 7885057531 ಇದು ಫೋನ್ ನಂಬರ್ ಕಿಶೋ ಬಾಯ್ಕಿ ಮೀವನ್ನ
ಪುಂಜಿ ನಿವೇಶ ಓ ವಿನಿರ್ಮಾಣ ಕ್ಷೇತ್ರರೆ ಭಾರತ ವಿಶ್ವಸ್ತರರೆ ಏಕ ಪಸಂದಯೋಗ್ಯ ದೇಶ ಭಾವೆ ಉಭಾ ಹೋಇಛಿ ಬೋಲಿ ವಾಣಿಜ್ಯ ಶಿಳ್ಪ ಮಂತ್ರಿ ಪಿಯೂಷ್ ಗೋಯಲ್ ಕಹಿಛಂತಿ ನೆಕ್ಸ್ಟ್ ಸಮ್ಮಿಳನೀ 2026ರೆ ಉದ್ಬೋಧನ ದೇ ಶ್ರೀ ಗೋಯಲ್ ಭಾರತ ವರ್ತಮಾನ ವಿಶ್ವ ಬಜಾರಕ್ಕೆ ಆಯತ್ತಾಧೀನ କରିବା ದಿಗರೆ ಸಫಳತಾರ ಸಹ ಅಗ್ರಸರ ହେଉଛି ବୋଲି ମତବ୍ୟକ୍ତ କରିଛନ୍ତି ଦେଶରେ ନୂତନ ପୁଞ୍ଜିନିବେଶ ସ୍ଥିତି ସୃଷ୍ଟି କରିବା ଉତ୍ପାଦନ କ୍ଷେତ୍ରକୁ ଅଧିକ ସମ୍ପ୍ରସାରିତ କରିବା ସହିତ ନବସୃଜନ ଭିତ୍ତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେଇ ଭାରତ ସମ୍ପ୍ରତି ବିଭିନ୍ନ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ କରିଛି ବୋଲି ସେ କହିଛନ୍ତି ଏତଦ୍ବ୍ୟତୀତ ଦେଶରେ ସୁବିଧାରେ କିଭଳି ବ୍ୟବସାୟିକ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ କରାଯିବା ସହିତ ଏ ଦିଗରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରାଯାଇପାରିବ ସେ ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ଗୋଏଲ କହିଛନ୍ତି ଦେଶର ବିଭିନ୍ନ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଅନ୍ଲାଇନ୍ ଅପରାଧର ସମୟୋଚିତ ଅନୁସନ୍ଧାନ କରି ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ଉପରେ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଗୁରୁତ୍ୱାରୋପ କରିଛନ୍ତି ଗତକାଲି ନୂଆଦିଲ୍ଲୀଠାରେ ଆୟୋଜିତ ମହିଳା ଶିଶୁଙ୍କ ବିରୁଦ୍ଧରେ ଅନ୍ଲାଇନ୍ ଅପରାଧ ସମ୍ପର୍କିତ ଜାତୀୟ ସ୍ତରୀୟ ସମ୍ମିଳନୀର ଉଦ୍ଘାଟନ କରି ସେ ଏହା କହିଛନ୍ତି ଦେଶରେ କ୍ରମବର୍ଦ୍ଧିଷ୍ଣୁ ଅନ୍ଲାଇନ୍ ଅପରାଧ ହାର ଉପରେ ଆଲୋକପାତ କରି ଏହାର ସଫଳ ମୁକାବିଲା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିଜର ଢାଞ୍ଚାଗତ କ୍ଷମତାକୁ ଅଧିକ ସଶକ୍ତ କରିବା ଲାଗି ସ୍ୱରାଷ୍ଟ୍ର ସଚିବ ପରାମର୍ଶ ଦେଇଛନ୍ତି ବିଶେଷକରି ମହିଳା ଓ ଶିଶୁମାନଙ୍କ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପଞ୍ଜାବର ମୋଗା ଜିଲ୍ଲା ଅନ୍ତର୍ଗତ କିଲି ଚେହେଲାଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିଜେପି ପକ୍ଷରୁ ସେଠାରେ ଏହି ବଦଲାଓ ରାଲି ଆୟୋଜନ କରାଯାଉଛି ରେଳ ରାଷ୍ଟ୍ରମନ୍ତ୍ରୀ ରାବନୀତ ସିଂ ବିଟୁଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତୃବୃନ୍ଦ ଏହି ରାଲିରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି ଛତିଶଗଡ଼ର ରାୟପୁରଠାରେ ଗତକାଲିଠାରୁ ଆଦି ପର୍ବ ମହୋତ୍ସବ ଆରମ୍ଭ ହୋଇଛି ଏହି ଦୁଇଦିନିଆ ମହୋତ୍ସବରେ ଓଡ଼ିଶା ଛତିଶଗଡ଼ ତେଲଙ୍ଗାନା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର ଜନଜାତି ଲୋକନୃତ୍ୟ କଳାକାରମାନେ ଅଂଶଗ୍ରହଣ କରିଛନ୍ତି ବିଭିନ୍ନ ପାରମ୍ପରିକ ଜନଜାତି ପୋଷାକ ପରିଧାନ କରି ଯୁବବର୍ଗ ଏହି ମହୋତ୍ସବରେ ଜନଜାତି ସଂସ୍କୃତି ଓ ଐତିହ୍ୟର ପ୍ରଦର୍ଶନ କରିଥାନ୍ତି ଚଳିତ ବର୍ଷ ଏହି ମହୋତ୍ସବର ବିଷୟବସ୍ତୁ ରହିଛି ପରମ୍ପରାରୁ ପରିଚୟ ପର୍ଯ୍ୟନ୍ତ ନେପାଳର ନୂତନ ସରକାର ଭାରତ ସହ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ପଦକ୍ଷେପ ନେବେ ବୋଲି ଭାରତରେ ଅବସ୍ଥାପିତ ନେପାଳ ରାଷ୍ଟ୍ରଦୂତ ଶଙ୍କର ପ୍ରସାଦ ଶର୍ମା ଆଶାବ୍ୟକ୍ତ କରିଛନ୍ତି ନେପାଳ ସଂସଦର ନିର୍ବାଚନ ଠିକ୍ ସମୟରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବାରୁ ଏହା ଦେଶର ଏକ ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟାର ପ୍ରତିଫଳନ ବୋଲି ସେ କହିଛନ୍ତି ଭାରତ ନେପାଳ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ଉପରେ ଆଲୋକପାତ କରି ସେ କହିଛନ୍ତି ଉଭୟ ଦେଶ ମଧ୍ୟରେ ଏକ ଦୃଢ଼ ସମ୍ପର୍କ ରହିଆସିଛି ଏବଂ ନୂତନ ସରକାର ଏହି ସମ୍ପର୍କକୁ ଏକ ନୂତନ ସ୍ତରକୁ ନେବା ଦିଗରେ ପ୍ରଚେଷ୍ଟା ଜାରି ରଖିବେ ଭାରତୀୟ ମହିଳା ହକି ଦଳ ଏଫ୍ଆଇଏଚ୍ ହକି ବିଶ୍ୱକପ୍ କ୍ୱାଲିଫାୟର୍ସ 2026ର ଫାଇନାଲ୍ରେ ପ୍ରବେଶ କରିଛନ୍ତି ଗତକାଲି ତେଲଙ୍ଗାନାର ଜିଏମ୍ସି ବାଲାଯୋଗୀ ହକି ପଡ଼ିଆରେ ଅନୁଷ୍ଠିତ ସେମିଫାଇନାଲ୍ରେ ଭାରତୀୟ ଦଳ ଇଟାଲୀକୁ 1-0 ପରାସ୍ତ କରିଛନ୍ତି ଦଳ ପକ୍ଷରୁ ମନୀଷା ଚୌହାନ ଖେଳର 40 ମିନିଟ୍ ସମୟରେ ଏହି ବିଜୟସୂଚକ ଗୋଲ୍ଟି ଦେଇଥିଲେ ସାଲିମା ଟେଟେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆଜି ସନ୍ଧ୍ୟା 7:30ରେ ଫାଇନାଲ୍ରେ ଇଂଲଣ୍ଡକୁ ଭେଟିବ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ଦିବ୍ୟାଙ୍ଗଜନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କହିଲେ ରାଷ୍ଟ୍ରପତି ଦୁଇଦିନିଆ ଆସାମ ଗସ୍ତ ଅବସରରେ ଆଜି ସିଲଚରଠାରେ 23,550 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ପୁଞ୍ଜିନିବେଶ ଓ ବିନିର୍ମାଣ କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ଏକ ପସନ୍ଦଯୋଗ୍ୟ ଦେଶ ଭାବେ ଉଭା ହୋଇଛି ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀଙ୍କ ସୂଚନା ଏବଂ ଏଫ୍ଆଇଏଚ୍ ହକି ବିଶ୍ୱକପ୍ କ୍ୱାଲିଫାୟର୍ସ 2026ର ଫାଇନାଲ୍ରେ ପ୍ରବେଶ କଲା ଭାରତୀୟ ମହିଳା ଦଳ ସମ୍ବାଦ ଶେଷ ହେଲା